आकाशवाणी संवाद पढ़ुछंती आदित्य नारायण दास। मुख्य संवाद, टोकियो ठारे पंचदश भारत जापान वार्षिक सम्मेलन में जोगदेले प्रधानमंत्री। विश्व रे शांति और स्थिरता प्रतिष्ठा पई मिलित भावे कार्य करने को सहमति प्रकाश कले उभय देश। भुवनेश्वर ठारे संसद और राज्य विधानसभा अनुसूचित जाति और जनजाति कल्याण जातीय सम्मेलन को उद्घाटन कले लोकसभा बाचस्पति। बदलुवा परिस्थिति अनुजाई समता भित्तिक समाज और विकसित भारत गठन उपर गुरुत्वारोप। गुवाहाटी ठारे आसामर पूर्वतन मुख्यमंत्री गोलाब बरबरा वर्षव्यापी जन्मशतवार्षिकी समारोह को उद्घाटन कले स्वराष्ट्रमंत्री। एवं अट्टालिका भितरे नेटवर्क रे सुधार आणिबा पई 8 डिजिटल संजोग मूल्यायन संस्था को भारतीय टेलिकम नियामक प्राधिकरण मंजूरी प्रदान। विस्तृत संवाद, जापान रो टोकियो ठारे अनुषित पंचदश भारतीय जापान वार्षिक सम्मेलन में प्रधानमंत्री नरेन्द्र मोदी तांकर जापान प्रतिपक्ष सिगेरु इशिबांग सह जोग देइछंती। एही सम्मेलन में उभय नेता दुई देश मध्य द्विपाक्षिक संपर्क को मजबूत करने आलोचना करने आगामी दिन में विश्वस्तरीय भागीदारीता उपर गुरुत्व प्रदान करिछंती। जुग्म सांबादिक सम्मेलन में प्रधानमंत्री श्री मोदी कहते दुई देश मध्य आलोचना फलप्रद हो विश्व शांति और स्थिरता प्रतिष्ठा पर भारत जापान मिलित भाव कार्य करिवे बोली उभय नेता सहमति प्रकाश करिछन्ति। एक उत्तम विश्व वैश्विक शांति प्रतिष्ठा करिबा पई दृढ़ गणतंत्र आवश्यकता उपर से गुरुत्वारोप करिछन्ति। एथिरे दुई देशर नेता सहमति प्रकाश करिछन्ति बोली श्री मोदी कहिछन्ति।
हम दोनों एकमत है कि विश्व की दो बड़ी अर्थव्यवस्थाओं और जीवंत लोकतंत्रों के रूप में हमारी साझेदारी केवल दोनों देशों के लिए ही नहीं बल्कि वैश्विक शांति और स्थिरता के लिए भी अत्यंत महत्वपूर्ण है। स्ट्रांग डेमोक्रेसीज आर नेचुरल पार्टनर्स इन शेपिंग अ बेटर वर्ल्ड।
प्रधानमंत्री कहिछन्ति आगामी दशंधि पई एक रूपरेख प्रस्तुत करा जायछि। पुंजीनिवेश सृजनशील आर्थिक निरापत्ता परिवेश प्रजुक्ति विद्या स्वास्थ्य परिवहन लोकमानंक मध्यरे भावर आदान प्रदान तथा राष्ट्र राष्ट्र मध्यरे भागीदारीता आदि संपर्कें दुई देश सेमानंकर दृष्टिभंगी केन्द्रीभूत करिछन्ति। से कहिछन्ति आर्थिक भागीदारीता भली सबुज भागीदारीता को मध्य भारत जापान गुरुत्व देउछन्ति। जापानी प्रजुक्ति विद्या एवं भारतीय प्रतिभा समन्वय रक्षा करि विकास क्षेत्र में कार्य करि बोली श्री मोदी कहिछन्ति।
आज हमने अपनी स्पेशल स्ट्रेटेजिक एंड ग्लोबल पार्टनरशिप में एक नए और सुनहरे अध्याय की मजबूत नींव रखी है। हमने अगले दशक के लिए एक रोड मैप बनाया है। हमारे विजन के केंद्र में इन्वेस्टमेंट, इनोवेशन, इकोनॉमिक सिक्योरिटी, एनवायरमेंट, टेक्नोलॉजी, हेल्थ, मोबिलिटी, पीपल टू पीपल एक्सचेंजेस एंड स्ट्रेट प्रिफेक्चर पार्टनरशिप, ये प्रमुख बातें हैं।
तांको बिब्रुतरे जापान प्रधानमंत्री कहिछन्ति सृजनशीलता माध्यमरे भारत समग्र विश्वरे रूपांतरण आनीपारी। भारत एवं जापान उभय परिपूरक और सहमति संपर्क नहीं दुई देशर स्वार्थपाई कार्य करिए बोली जापान प्रधानमंत्री कहिछन्ति। भारत एवं जापान प्रतिरक्षा सहयोग क्षेत्र में सुदृढ़ बोली श्री इशिबा उल्लेख करिछन्ति। भारतीय बाजार रे बृहत चाहिदा रहिछि बोली से मत प्रकाश करिछन्ति। सम्मेलनी अवसर रे भारत और जापान मध्यरे विभिन्न चुक्तिनामा स्वाक्षरित होइथिबा सूचना मिलिछि। पूर्वरु श्री मोदी बाचस्पति फुकुशिरो नोकागा एवं जापान रो सांसद मानंक सह साक्षात आलोचना करिथिले। सामाजिक गणमाध्यम रे पोस्ट करी श्री मोदी कहिछन्ति भारत और जापान मध्यरे थिबा दृढ़ और बंधुत्वपूर्ण संपर्क विषय रे सेमानंक सह आलोचना होइथिला। एथिरे मानव संबलर विकास, सांस्कृतिक भाव विनिमय एवं सहयोग आदि संपर्क में आलोचना होगा सह अर्थनीति, स्वास्थ्य, परिवहन भागीदारीता, कृत्रिम बुद्धिमत्ता, विज्ञान और प्रजुक्ति विद्या विषय में सांसद मानंक सह आलोचना होइथिला। पूर्वतन जापान प्रधानमंत्री योशिहिदे सुगा और फुमियो किशिदा श्री मोदी को साक्षात करिथिले। अनुसूचित जाति और जनजाति कल्याण कमिटी सदस्य दलमत ऊर्धरे ସ୍ଥାୟୀ ବର୍ଗର ଉନ୍ନତି ପାଇଁ ନିଷ୍ପତ୍ତି ନିଅନ୍ତି ବୋଲି ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି। ସଂସଦ ଏବଂ ରାଜ୍ୟ ବିଧାନସଭାର ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ଜାତୀୟ ସମ୍ମିଳନୀକୁ ଲୋକସଭା ବାଚସ୍ପତି ଶ୍ରୀ ବିର୍ଲା ଭୁବନେଶ୍ୱର ଲୋକସଭା ଭବନରେ ଉଦ୍ଘାଟନ କରି କହିଛନ୍ତି, ବଦଳୁଥିବା ପରିସ୍ଥିତି ଅନୁଯାୟୀ କମିଟି ଯାହା ପ୍ରସ୍ତାବ ଦେବ ତାହାକୁ କାର୍ଯ୍ୟକାରୀ କରାଯାଇ ଏକ ସମତାଭିତ୍ତିକ ସମାଜ ଓ ବିକଶିତ ଭାରତ ଗଠନ କରାଯିବ। ଅନୁସୂଚିତ ଜାତି ଓ ଜନଜାତି ତଥା ବିଭିନ୍ନ ପଛୁଆବର୍ଗଙ୍କୁ ସାମାଜିକ ଆର୍ଥିକ କ୍ଷେତ୍ରରେ ନ୍ୟାୟ ଦେବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ବାଚସ୍ପତି ଶ୍ରୀ ବିର୍ଲା କହିଛନ୍ତି। ସମ୍ମିଳନୀରେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ, ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ସଂସଦୀୟ ସମିତିର ଅଧ୍ୟକ୍ଷ ଡକ୍ଟର ଫଗନ ସିଂ କୁଲସ୍ତେଙ୍କ ସମେତ 120ରୁ ଅଧିକ ପ୍ରତିନିଧି ଯୋଗ ଦେଇଛନ୍ତି। ଆସନ୍ତାକାଲି ଉଦ୍ଯାପନୀ ଦିବସରେ ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟ୍ଟି ଯୋଗଦେବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଜାତୀୟ କ୍ରୀଡ଼ା ଦିବସ ଅବସରରେ ଅମୃତ ଉଦ୍ୟାନରେ କ୍ରୀଡ଼ାବିତ୍ମାନଙ୍କ ସହ ଭାବ ବିନିମୟ କରିଛନ୍ତି। ଏହି ଦିବସ ପାଳନ କରିବା ପାଇଁ ଆଜି କ୍ରୀଡ଼ାବିତ୍ମାନଙ୍କୁ ଅମୃତ ଉଦ୍ୟାନକୁ ସ୍ୱତନ୍ତ୍ର ପ୍ରବେଶ ପାଇଁ ଅନୁମତି ଦିଆଯାଇଛି। ଏହି ଉଦ୍ୟାନ ଆସନ୍ତା ମାସ 14 ତାରିଖ ପର୍ଯ୍ୟନ୍ତ ଖୋଲା ରହିବ। ଅମୃତ ଉଦ୍ୟାନକୁ ନିଃଶୁଳ୍କ ପ୍ରବେଶ ବ୍ୟବସ୍ଥା ମଧ୍ୟ କରାଯାଇଛି। ଆସାମର ଗୁଆହାଟୀଠାରେ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ସମାଜବାଦୀ ନେତା ସ୍ୱାଧୀନତା ସଂଗ୍ରାମୀ ଗୋଲାବ ବର୍ବରାଙ୍କ ବର୍ଷବ୍ୟାପୀ ଜନ୍ମଶତବାର୍ଷିକୀ ସମାରୋହକୁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଉଦ୍ଘାଟନ କରିଛନ୍ତି। ସ୍ୱର୍ଗତ ବର୍ବରାଙ୍କୁ ଆସାମର ପ୍ରଥମ ଅଣକଂଗ୍ରେସ ମୁଖ୍ୟମନ୍ତ୍ରୀ ଭାବେ ବର୍ଣ୍ଣନା କରି ଶ୍ରୀ ଶାହା ତାଙ୍କର ସ୍ୱଳ୍ପ ଓ ପ୍ରଭାବଶାଳୀ ଶାସନର ପ୍ରଶଂସା କରିଛନ୍ତି। ତାଙ୍କ ଶାସନ କାଳରେ ସେ ବହୁ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନକୁ ରାଜ୍ୟରେ ପ୍ରତିଷ୍ଠା କରିଥିଲେ। ଏହି ଅବସରରେ ଶ୍ରୀ ଶାହା ତାଙ୍କର ଜୀବନୀ ଉପରେ ଏକ ପୁସ୍ତକ ଉନ୍ମୋଚନ କରିଛନ୍ତି। ଗତକାଲି ଆଭାସୀ ମାଧ୍ୟମରେ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜଭବନରେ ନୂତନ ବ୍ରହ୍ମପୁତ୍ର ଶାଖାର ଉଦ୍ଘାଟନ କରିବା ସହ ଗୋଲାଘାଟଠାରେ ଜାତୀୟ ସାଇବର ଫରେନ୍ସିକ୍ ପରୀକ୍ଷାଗାରକୁ ଲୋକାର୍ପଣ ମଧ୍ୟ କରିଥିଲେ। ସେ ମଧ୍ୟ ସଶସ୍ତ ବାହିନୀ ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ପରେ ଅନୁଷ୍ଠିତ ଏକ ପଞ୍ଚାୟତ ସମ୍ମିଳନୀରେ ଉପସ୍ଥିତ ବିଜେପି ଏବଂ ଏନ୍ଡିଏର ସହଯୋଗୀ ଦଳର ପ୍ରାୟ 20,000 ପ୍ରତିନିଧିଙ୍କୁ ସେ ସମ୍ବୋଧିତ କରିଥିଲେ। ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ ଟ୍ରାଇ ଅଟ୍ଟାଳିକା ଭିତରେ ନେଟୱାର୍କ ଗୁଣବତ୍ତାରେ ଉନ୍ନତି ଆଣିବା ପାଇଁ 8ଟି ଡିଜିଟାଲ ସଂଯୋଗ ମୂଲ୍ୟାୟନ ସଂସ୍ଥା DCRAକୁ ଅନୁମୋଦନ କରିଛି। ମନ୍ତ୍ରଣାଳୟ କହିଛି ଏହି ଏଜେନ୍ସିଗୁଡ଼ିକ ବର୍ତ୍ତମାନ ସମ୍ପତ୍ତିରେ ଡିଜିଟାଲ ସଂଯୋଗ ମୂଲ୍ୟାଙ୍କନ କରିବାକୁ ଅଧିକୃତ। ନିୟମ ଅନୁଯାୟୀ ପଞ୍ଜୀକରଣର 5 ବର୍ଷ ପାଇଁ ବୈଧ ବୋଲି ଟ୍ରାଇ ପକ୍ଷରୁ କୁହାଯାଇଛି। ମନ୍ତ୍ରଣାଳୟ ଏହା ମଧ୍ୟ କହିଛି ଯେ ଏହି ଏଜେନ୍ସିଗୁଡ଼ିକ ସରକାରୀ ମାନୁଆଲ ଅନୁସାରେ ସଂଯୋଗ ମୂଲ୍ୟାଙ୍କନ କରିବା ସହିତ କାର୍ଯ୍ୟଦକ୍ଷତା ଆଧାରରେ କୋଠାଗୁଡ଼ିକର ଷ୍ଟାର୍ ମୂଲ୍ୟାଙ୍କନ ପ୍ରଦାନ କରିବେ। ଭାରତୀୟ ନୌସେନା ଜାହାଜ ତମାଲ ଏବଂ ସୁରତ ସାଉଦି ଆରବର ଜେଦାହାରେ ପହଞ୍ଚିଛନ୍ତି। ରୟାଲ ସାଉଦି ନୌସେନା ବାହିନୀ ଏବଂ ସୀମା ସୁରକ୍ଷା ବାହିନୀର କର୍ମଚାରୀମାନେ କ୍ରୀଡ଼ା ସାଜସଜ୍ଜା, ନୌସେନା ସୁବିଧା ସହିତ ପରିଚିତ ହେବା ଏବଂ ଭାରତ ସାଉଦି ଆରବ ସମ୍ପର୍କକୁ ପ୍ରୋତ୍ସାହିତ କରିବା ଦିଗରେ ଆଲୋଚନା କରିବାର ଆଶା କରାଯାଉଛି। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଏହି ଗସ୍ତ ସାଉଦି ଆରବ ସହିତ ପ୍ରତିରକ୍ଷା ସହଯୋଗ ଏବଂ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ପାଇଁ ଭାରତର ପ୍ରତିବଦ୍ଧତାକୁ ଦୋହରାଉଛି। ଶକ୍ତି ମନ୍ତ୍ରଣାଳୟ ଆଜି ରାଜ୍ୟ ଶକ୍ତି ଦକ୍ଷତା ସୂଚକାଙ୍କ SEEI 2024କୁ ପ୍ରକାଶ କରିଛି। ଏହି ସୂଚକାଙ୍କ ରାଜ୍ୟସ୍ତରୀୟ ତଥା ମନିଟରିଂ ସଂସ୍ଥାଗତ କରିବା, ଶକ୍ତି ପଦଚିହ୍ନ ପରିଚାଳନାକୁ ଟ୍ରାକ୍ କରିବା, ସର୍ବୋତ୍ତମ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଏବଂ ରାଜ୍ୟଗୁଡ଼ିକ ମଧ୍ୟରେ ଶକ୍ତି ଦକ୍ଷତାରେ ପ୍ରତିଯୋଗିତାମୂଳକ ଉନ୍ନତିକୁ ପ୍ରୋତ୍ସାହିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ସୂଚକାଙ୍କ ଅନୁଯାୟୀ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ଆସାମ ଏବଂ ତ୍ରିପୁରା ରହିଛନ୍ତି। କେନ୍ଦ୍ର ଯୋଗାଯୋଗ ଓ ବିକାଶ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଯୁବପିଢ଼ିଙ୍କୁ ବିଶ୍ୱଗୁରୁ ଭାରତକୁ ଦେଶର ପରବର୍ତ୍ତୀ ଅଧ୍ୟାୟର ନେତୃତ୍ୱ ନେବାକୁ ଆହ୍ୱାନ ଦେଇଛନ୍ତି। ଆଜି IIIT ଦିଲ୍ଲୀରେ ଅନୁଷ୍ଠିତ ଟେକ୍ ଫେଷ୍ଟରେ ଉଦ୍ବୋଧନ ଦେଇ ସେ ଉନ୍ନତ ପ୍ରଯୁକ୍ତି ବିଦ୍ୟାରେ ଦେଶରେ ବୃଦ୍ଧି ପାଉଥିବା ନେତୃତ୍ୱ ଉପରେ ଆଲୋକପାତ କରିଛନ୍ତି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଟୋକିଓଠାରେ 5ଦଶ ଭାରତ ଜାପାନ ବାର୍ଷିକ ସମ୍ମିଳନୀରେ ଯୋଗଦେଲେ ପ୍ରଧାନମନ୍ତ୍ରୀ। ବିଶ୍ୱରେ ଶାନ୍ତି ଓ ସ୍ଥିରତା ପ୍ରତିଷ୍ଠା ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ସହମତି ପ୍ରକାଶ କଲେ ଉଭୟ ଦେଶ। ଭୁବନେଶ୍ୱରଠାରେ ସଂସଦ ଓ ରାଜ୍ୟ ବିଧାନସଭାର ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କଲେ ଲୋକସଭା ବାଚସ୍ପତି। ବଦଳୁଥିବା ପରିସ୍ଥିତି ଅନୁଯାୟୀ ସମତାଭିତ୍ତିକ ସମାଜ ଓ ବିକଶିତ ଭାରତ ଗଠନ ଉପରେ ଗୁରୁତ୍ୱାରୋପ। ଗୁଆହାଟୀଠାରେ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୋଲାବ ବର୍ବରାଙ୍କ ବର୍ଷବ୍ୟାପୀ ଜନ୍ମଶତବାର୍ଷିକୀ ସମାରୋହକୁ ଉଦ୍ଘାଟନ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଏବଂ ଅଟ୍ଟାଳିକା ଭିତରେ ନେଟୱାର୍କରେ ସୁଧାର ଆଣିବା ପାଇଁ 8ଟି ଡିଜିଟାଲ ସଂଯୋଗ ମୂଲ୍ୟାୟନ ସଂସ୍ଥାକୁ ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣର ମଞ୍ଜୁରୀ ପ୍ରଦାନ। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।